ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଲେଖି ଦେଇ ଜୀବନରେ ପ୍ରାଣର ଗୀତିକା ସାଜିବାକୁ ତୋ ପ୍ରାଣରେ ଫୁଲର ପରିକା ଡାକୁଛନ୍ତି ପ୍ରଭୁ ଏ ଭବେ ତୋତେ ସେଇ ଡାକ କି ଶୁଭେ ଡାକୁଛନ୍ତି ପ୍ରଭୁ ଏ ଭବେ ତୋତେ ସେଇ ଡାକ କି ଶୁଭେ ଦେଖ
প্রিয় বন্ধুগণ, পুনি থরে আপন সমস্তঙ্কু আজির এই স্বাস্থ্য বিষয়ক সূচনা যা কি হেলথ টক তাকু মু স্বাগত করুছি। আসন্তু আজি আমি কটি যন্ত্রণা উপরে কিছুটা জানি নেবা। কটি যন্ত্রণা গোটিয়ে অতি সাধারণ বিমারি। জনসাধারণক মধ্যরু শতকড়া 40 ভাগ লোক এহা দ্বারা জীবনরে কেতেবেলে হেলে মধ্যে আক্রান্ত হুয়ন্তি। যুক্তরাষ্ট্রে এহা এক কর্মবাধক রোগ হিসাবে বিবেচনা করা যায়। কর্মরে বাধা সৃষ্টি করিবারে এহার এক অগ্রণী ভূমিকা অছি। স্নায়ুবিক রোগমানক মধ্যরে এহা দ্বিতীয় স্থান অধিকার করিছি। প্রথম স্থানরে সাধারণ মুন্ড ব্যথা রহিথায়। এই কটি যন্ত্রণা সময় অনুপাতরে তিনি প্রকারর নাম থায়। তাহা হেলা তীব্র, যাহা 6 সপ্তাহ মধ্যরে যন্ত্রণা রহে, অনুতীব্র 6-12 সপ্তাহ মধ্যরে রহে, এবং পুরাতন যাহা 12 সপ্তাহর অধিক হয়ে থাকে। আহরি মধ্য এহাকু মেকানিক্যাল, নন মেকানিক্যাল ও রেফ্রেড পেইন বলি বর্ণনা করা যায়। রক্ষণশীল চিকিৎসা দ্বারা এহার লক্ষণ আরম্ভ হবার অল্প কিছু সপ্তাহ মধ্যে উপশম হয়ে থাকে। অধিকাংশ রোগীঙ্কর কারণ খোঁজা হুয়ে না ও মেকানিক্যাল কারণ যোগু কষ্ট হওয়া ধরা যায়। সাধারণ চিকিৎসার ভালো নহেলে বা লাল পতাকা লক্ষণ যথা ওজন হ্রাস, জ্বর ইত্যাদি হলে অধিকা পরীক্ষা আবশ্যক হয়ে থাকে। মেরু অস্থি মধ্যস্থ তরুণাস্থি যোগু কটি যন্ত্রণা হলে স্ট্রেট লেগ রেজিং পরীক্ষা কলে জনা পড়ি যায়। এক্সরে, সিটি স্ক্যান ইত্যাদি করে সঠিক কারণ নির্ণয় করা যায়। সাধারণ কষ্ট নিবারক ঔষধ যথা প্যারাসিটামল খাইলে অধিকাংশ রোগ ভালো হুয়ন্তি। অল্প কিছু সপ্তাহ মধ্যে কষ্ট ভালো হুয়ে, 6 সপ্তাহ মধ্যে 4-90 ভাগ লোকে ভালো হয়ে যাই থাকে। এর চিহ্ন এবং লক্ষণ অধিকাংশ রোগঙ্কর ওজন উঠাইলে, হঠাৎ অন্টাঠার দেহ বুলাইলে ও আগকু ঝুঁকিলে যন্ত্রণা আরম্ভ হুয়ে। এই কষ্ট সঙ্গে সঙ্গে বা তা আর দিন সকালু আরম্ভ হয়ে থাকে। অন্টারে গোটিয়ে নির্দিষ্ট স্থানরে স্বল্প দরজ লাগে বা বিক্ষিপ্ত যন্ত্রণা হুয়ে। নিম্ন অবয়বকু যন্ত্রণা গতি করুলে সিয়াটিক পেন কুহযায়। নিম্ন কটি যন্ত্রণা প্রায় 20-40 বর্ষ বয়স বেড়ে হুয়ে ও বয়প্রাপ্ত হওয়া পরে এহা ডাক্তারি পরামর্শরে প্রথম রোগ হুয়ে। অধা রোগঙ্কির এই কষ্ট বারম্বার হুয়ে ও সময়ক্রমে অধিক হয়ে থাকে। সাই যন্ত্রণা হলে রাতে শুই হুয়ে না, শোবাকু অধিক সময় লাগে, নিদ ভাঙ্গি যায়, অল্প সময় নিদ হুয়ে ও শোবার সন্তুষ্টি আসে না। অধিকাংশ ক্ষেত্রে অবসাদ তথা উৎসুকতা অধিক হুয়ে। এর বর্গীকরণ বেমার রহিবা সময়ে কটি যন্ত্রণাকু তীব্র, অনুতীব্র ও পুরুণা এই তিনি শ্রেণীভুক্ত করা যায়। আসন্তু আমি এর কারণ মধ্যে জানি নেবা। কটি যন্ত্রণা এক নির্দিষ্ট রোগ নুহে, অনেক অনির্দিষ্ট কারণ যোগু অধিকাংশ কটি যন্ত্রণা সৃষ্টি হুয়ে। অধিকাংশ রোগীঙ্কর ক্ষেত্রে কৌণসি কারণ জনা যায় না। অধিকাংশ ক্ষেত্রে রকা বা অধিক মাংসপেশী টাণি হয়ে যাওয়া যোগু এহা কষ্ট হুয়ে। মোটাপা, ধূম্রপান, গর্ভাবস্থার ওজন বৃদ্ধি, ମାନସିକ ଚାପ, ଦରିଦ୍ର ଶାରୀରିକ ଅବସ୍ଥା ଓ ଅସ୍ୱାଭାବିକ ଶୟନ ଅବସ୍ଥା ଇତ୍ୟାଦି କଟି ଯନ୍ତ୍ରଣାକୁ ବଢ଼ାଇବାକୁ ସାହାଯ୍ୟ କରେ। ହଠାତ୍ କିଛି ଓଜନିଆ ଜିନିଷ ଉଠାଇବା ବେଳେ ନଈ ପଡ଼ିବା ସମୟରେ ଏହି ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର କାରଣମାନଙ୍କର ସମ୍ପୂର୍ଣ୍ଣ ତାଲିକା ମଧ୍ୟରେ ଅନେକ ଅସାଧାରଣ ରୋଗ ବା ଅବସ୍ଥା ଅଛି। ଶତକଡ଼ା 99 ଭାଗ ରୋଗୀ ଏହି ସାଧାରଣ କାରଣ ଯୋଗୁଁ ରୋଗଭୋଗ କରନ୍ତି। ମହିଳାମାନେ ନାରୀ ସମ୍ବନ୍ଧୀୟ ରୋଗ ଯଥା ଏଣ୍ଡ୍ରୋମେଟ୍ରିଓସିସ୍, ଓଭାରିନ୍ ସିଷ୍ଟ, ଓଭାରିଆନ୍ କର୍କଟ, ୟୁଟେରାଇନ୍ ଫାଇବ୍ରଏଡ୍, ଏହି ସମସ୍ତ ରୋଗମାନଙ୍କରେ କଟି ଯନ୍ତ୍ରଣା ଭୋଗ କରନ୍ତି। ଓଷ୍ଟିଓଆଥ୍ରାଇଟିସ୍, ମେରୁ ଚକ୍ରିକା କ୍ଷୟ, ମେରୁ ଚକ୍ରିବା ହାର୍ନିଆ, ଭଗ୍ନ ମେରୁ ଅସ୍ଥି, ଜୀବାଣୁ ସଂକ୍ରମଣ ଓ ଟ୍ୟୁମର ଆଦି ଅନେକ ସମୟରେ କଟି ଯନ୍ତ୍ରଣା କରାଯାଏ। ଅନେକ କାରଣ ଅଛି, ଆଉ ସେହି କାରଣମାନଙ୍କ ମଧ୍ୟରୁ କିଛିଟି ଆମେ ଦେଖିଯିବା। ପ୍ରଥମ ହେଲା ଯାନ୍ତ୍ରିକ। ଶରୀର ଏକ ପ୍ରକାର ଜୀବନ୍ତ ଯନ୍ତ୍ର। ମେରୁ ଅସ୍ଥିର ଶ୍ଲେଷକ ଗଣ୍ଠି ପ୍ରଦାହ ଏହାର ଗୋଟିଏ କାରଣ। ବିଚ୍ଛୁରିତ ଅଜ୍ଞାତ ହେତୁକ କଙ୍କାଳୀୟ ଅତି ଅସ୍ଥି ସୃଷ୍ଟି, ଏହା ମଧ୍ୟ କାରଣ। ମେରୁ ମଧ୍ୟସ୍ଥ ଚକ୍ରିକା କ୍ଷୟ, ଏହା ଏକ ସାଧାରଣ କାରଣ। ସ୍ୟୁରମେନ୍ ରୋଗ, ମେରୁ ଚକ୍ରିକା ବହିସ୍ମରଣ ଯାହାକୁ ସ୍କ୍ଲିପ୍ ଡିସ୍କ ମଧ୍ୟ କହନ୍ତି, ଏହା ଏକ ସାଧାରଣ କାରଣ। ମେରୁ ଅସ୍ଥି ସ୍ଥାନଚ୍ୟୁତ, ଅସ୍ଥିଭଙ୍ଗ, ତ୍ରିକୋଣ ଫଳକ ସମ୍ପର୍କୀୟ, ଏ ସମସ୍ତ ଯାନ୍ତ୍ରିକ କାରଣ ଅଟେ। ଦ୍ୱିତୀୟ ପ୍ରଦାହ ଜନିତ। ବିଯୁକ୍ତାତ୍ମକ ସିରମ ମେରୁ ଅସ୍ଥି ପ୍ରଦାହ ଦ୍ୱାରା ଏହା ମଧ୍ୟ ହୋଇଥାଏ। ରିଉମାଟଏଡ୍ ଗଣ୍ଠି ପ୍ରଦାହ, ମେରୁ ଅସ୍ଥି ଓ ତତ୍ ସଂଲଗ୍ନ ଅଂଶ ସଂକ୍ରମଣ ଏବଂ ତ୍ରିକୋଣ ଫଳକ ପ୍ରଦାହ ମଧ୍ୟ ଏହାର ଏକ କାରଣ। ତୃତୀୟ ଅର୍ବୁଦ ଶ୍ରେଣୀ, ଅସ୍ଥି ଅର୍ବୁଦ, ତାହାର ଅର୍ଥ ହେଲା ଟ୍ୟୁମର। ମେରୁମଜା ଅର୍ବୁଦ, ତାହାର ହେଲା ମେରୁ ଟ୍ୟୁମର। ଚତୁର୍ଥ ଚୟାପଚୟ, ଯାହାକୁ ଆମେ ଇଂଲିଶରେ ମେଟାବୋଲି କହୁ। ଛିଦ୍ରାଳ ଅସ୍ଥିଭଗ୍ନ, ମୃଦୁ ଅସ୍ଥି, ଓକ୍ନୋସିସ୍, କାଣ୍ଡ୍ରୋକାଲ ସିନୋସିସ୍, ଏହି ସମସ୍ତ ଚୟାପଚୟ କାରଣ ଯୋଗୁଁ ହୋଇଥାଏ। ମନବିକାର ଶାରୀରିକ, ଯାହାକୁ ସାଇକୋସୋମାଟିକ୍ କୁହାଯାଏ, ଏହାଦ୍ୱାରା ମଧ୍ୟ ହୋଇଥାଏ। ରଫେଟ୍ ପେନ୍, ଗୋଟିଏ ସ୍ଥାନରେ କିନ୍ତୁ କଷ୍ଟ ଅନ୍ୟ ସ୍ଥାନରେ, ଏହା ଉଦର ଶ୍ରେଣୀ ସମ୍ପର୍କୀୟ ରୋଗ ଅଟେ। ଏହା ପ୍ରୋଷ୍ଟେଟ୍ କ୍ୟାନ୍ସର ମଧ୍ୟ ହୋଇଥାଏ, ଅଙ୍ଗଭଙ୍ଗୀ ଜନିତ ମଧ୍ୟ ହୋଇଥାଏ। ଏହାର ଅନ୍ୟ କାରଣଗୁଡ଼ିକ ହେଲା ଡିପ୍ରେସନ୍ ଏବଂ ଅମ୍ଳଜାନ ଅଭାବ। ପ୍ରିୟ ବନ୍ଧୁଗଣ, ଆମେ ଦେଖିଲୁ ଏ ଯେଉଁ କଟି ଯନ୍ତ୍ରଣାର କେତେ ଗୁଡ଼ିଏ କାରଣ, କିଛି ତ ସାଧାରଣ ଆଉ କିଛି ତ ଅସାଧାରଣ। ମୁଁ ଆଶା କରୁଛି ଆଜିର ଏହି ବିଷୟ, ଏହି ସୂଚନା ଆମ ପ୍ରତ୍ୟେକଙ୍କ ନିମନ୍ତେ ଲାଭପ୍ରଦ ହୋଇଥିବ। ଆମେ ଆମର ଆଗାମୀ ଶେଷରେ ଆମେ ଦେଖିବା ତାହାର କି ପ୍ରକାର ଭାବେ ରୋଗ ନିର୍ଣ୍ଣୟ କରାଯାଏ ଏବଂ କି ପ୍ରକାର ଭାବେ ତାହାର ଚିକିତ୍ସା କରାଯାଏ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ, ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ତାଙ୍କ ମନ୍ଦିରରେ ଭାଗ 4, ଭାଗ 1, ଭାଗ 2, ଭାଗ 3 ଆମେ ଆଲୋଚନା କରିସାରିଛେ। ଭାଗ ଚାରିରେ ଚାଲନ୍ତୁ। ଯୀଶୁଙ୍କ କାର୍ଯ୍ୟ ବିଷୟରେ ଓ ତାହାଙ୍କ ନେତୃତ୍ୱ ବିଷୟରେ ଆମେ ଆଲୋଚନା କରିବା। ଖ୍ରୀଷ୍ଟଙ୍କ ମିଶନ ଏକ ନେତୃତ୍ୱ ଭାବରେ ଗ୍ରହଣ କଲେ ଏବଂ ମନ୍ଦିରର କର୍ତ୍ତୃପକ୍ଷ ଯାହା ଅନୁମତି ଦେଇଥିଲେ ସେଥିରେ ହସ୍ତକ୍ଷେପ କରିବାର ଅଧିକାର ଉପରେ ପ୍ରଶ୍ନ କରିଥିଲେ। ଯାତାୟତରେ ବାଧା ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇଥିଲେ ଏବଂ ସେମାନେ ପବିତ୍ର ଆତ୍ମାଙ୍କ ବିଶ୍ୱାସକୁ ଅଟକାଇଥିଲେ। ବନ୍ଧୁ, ଅନ୍ୟ ସମସ୍ତଙ୍କ ଅପେକ୍ଷା ଯାଜକ ଓ ଶାସକମାନେ ଯୀଶୁଙ୍କଠାରେ ପ୍ରଭୁଙ୍କ ଅଭିଷିକ୍ତ ହେବା ଉଚିତ, କାରଣ ସେମାନଙ୍କ ହାତରେ ପବିତ୍ର ପୁସ୍ତକ ଗୁଡ଼ିକ ଥିଲା ଯାହା ତାଙ୍କ କାର୍ଯ୍ୟକୁ ବର୍ଣ୍ଣନା କରିଥିଲା ଏବଂ ସେମାନେ ଜାଣିଥିଲେ ଯେ ମନ୍ଦିରର ପରିଷ୍କାରତା ମାନବ ଶକ୍ତିଠାରୁ ଅଧିକ ପ୍ରଦର୍ଶନ ଅଟେ। ସେମାନେ ଯେତିକି ଯୀଶୁଙ୍କୁ ଘୃଣା କଲେ ସେମାନେ ଭାବନାରୁ ନିଜକୁ ମୁକ୍ତ କରିପାରିଲେ ନାହିଁ ଯେ ସେ ମନ୍ଦିରର ପବିତ୍ରତା ଫେରାଇ ଆଣିବା ପାଇଁ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ଜଣେ ଭବିଷ୍ୟତ ବକ୍ତା ହୋଇପାରନ୍ତି। ଏହି ଭୟରୁ ଜନ୍ମତଃ ଏକ ସମ୍ମାନ ସହିତ ସେମାନେ ଅନୁସନ୍ଧାନ ସହିତ ତାଙ୍କ ନିକଟକୁ ଗଲେ। ତୁମ୍ଭେ ଏସବୁ କରୁଥିବାର ଦେଖି ତୁମ୍ଭେ ଆମକୁ କେଉଁ ଚିହ୍ନ ଦେଖାଉଅଛ, ଏହିପରି ସେମାନେ ପ୍ରଶ୍ନ କଲେ। ଯୀଶୁ ସେମାନଙ୍କୁ ଏକ ଚିହ୍ନ ଦେଖାଇଲେ, ସେମାନଙ୍କ ହୃଦୟରେ ଆଲୋକ ପ୍ରଜ୍ୱଳିତ କରିବାରେ ଏବଂ ସେମାନଙ୍କ ଆଗରେ ଖ୍ରୀଷ୍ଟ ଯାହା କରିବାକୁ ଯାଉଥିଲେ ସେ ତାଙ୍କ ଚରିତ୍ରର ଦୃଢ଼ ପ୍ରମାଣ ଦେଇଥିଲେ। ବର୍ତ୍ତମାନ ଯେତେବେଳେ ସେମାନେ ଏକ ଚିହ୍ନ ମାଗିଲେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ଦେଇ ଉତ୍ତର ଦେଲେ ଯେ ସେମାନଙ୍କ ମନ୍ଦତା ପତିଛନ୍ତି ଏବଂ ଦେଖିଲେ ଯେ କେତେ ଦିନ ପର୍ଯ୍ୟନ୍ତ ଏହି ମନ୍ଦିରକୁ ଧ୍ୱଂସ କରିବେ। ସେ କହିଥିଲେ ଏବଂ ତିନି ଦିନ ମଧ୍ୟରେ ମୁଁ ଏହାକୁ ଉଠାଇବି। ଏହି ବାକ୍ୟରେ ତାଙ୍କର ଅର୍ଥ ଦୁଇ ଗୁଣ ଥିଲା। ସେ କେବଳ ଯେହୁଦୀ ମନ୍ଦିର ଏବଂ ଉପାସନାକୁ ନଷ୍ଟ କରିବା ବିଷୟରେ ନୁହେଁ, ବରଂ ନିଜ ମୃତ୍ୟୁ ବିଷୟରେ ମଧ୍ୟ କହିଥିଲେ। ଯେହୁଦୀମାନେ ଷଡ଼ଯନ୍ତ୍ର କରୁଥିଲେ। ଯାଜକ ଓ ଶାସକମାନେ ମନ୍ଦିରକୁ ଫେରିବା ପରେ ସେମାନେ ଯୀଶୁଙ୍କୁ ହତ୍ୟା କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହିପରି ଭାବରେ ସେମାନେ ଅସୁବିଧାରୁ ମୁକ୍ତି ପାଇଲେ। ତଥାପି ଯେତେବେଳେ ସେମାନଙ୍କ ଉଦ୍ଦେଶ୍ୟ ସ୍ଥିର କଲେ ସେମାନେ ତାହାଙ୍କୁ ବୁଝିପାରିଲେ ନାହିଁ। ସେମାନେ ତାଙ୍କ କଥାକୁ କେବଳ ଜେରୁସାଲେମର ମନ୍ଦିରରେ ପ୍ରୟୋଗ କଲେ ଏବଂ କ୍ରୋଧରେ ଚିତ୍କାର କରି କହିଲେ, 40 ବର୍ଷ ଏହି ମନ୍ଦିର ନିର୍ମାଣରେ ଥିଲା ଏବଂ ତୁମ୍ଭେ ଏହାକୁ 3 ଦିନ ମଧ୍ୟରେ ପୁନଃନିର୍ମାଣ କରିବ କି? ବର୍ତ୍ତମାନ ସେମାନେ ଅନୁଭବ କଲେ ଯେ ଯୀଶୁ ସେମାନଙ୍କର ବିଶ୍ୱାସକୁ ଯଥାର୍ଥ ବୋଲି କହିଥିଲେ ଏବଂ ସେମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାରେ ନିଶ୍ଚିତ ହୋଇଥିଲେ। ଖ୍ରୀଷ୍ଟ ଯାହା ଆକାର କରିନାହାନ୍ତି ସେ ତାଙ୍କ କଥା ଅବିଶ୍ୱାସୀ ଯେଉଁମାନେ କିମ୍ବା ଏହି ସମୟରେ ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟ ବୁଝିବା ଉଚିତ। ସେ ଜାଣିଥିଲେ ଯେ ତାଙ୍କର ଶତ୍ରୁମାନେ ସେମାନଙ୍କୁ ଭୁଲ ବୁଝିବେ ଏବଂ ତାଙ୍କ ବିରୁଦ୍ଧରେ ଯିବେ। ତାଙ୍କ ପରୀକ୍ଷଣରେ ସେମାନଙ୍କୁ ଏକ ଅଭିଯୋଗ ରୂପେ ଅଣାଯିବ ଏବଂ କଲଭରିରେ ସେମାନେ ତାଙ୍କ ଅପମାନିତ କରିବେ। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ବୁଝାଇବା ପାଇଁ ତାଙ୍କ ଶିଷ୍ୟମାନଙ୍କୁ ତାଙ୍କ ଦୁଃଖ ବିଷୟରେ ଜ୍ଞାନ ଦେବେ ଏବଂ ସେମାନଙ୍କ ପାଇଁ ଦୁଃଖ ଆଣିବେ ଯାହା ଏପର୍ଯ୍ୟନ୍ତ ସେମାନେ ନଥିଲେ ସହିବାକୁ ସକ୍ଷମ ଏବଂ ଏକ ବାକ୍ୟା ଯେହୁଦୀମାନଙ୍କୁ ସେମାନଙ୍କ କୁସଂସ୍କାର ଏବଂ ଅବିଶ୍ୱାସର ଫଳାଫଳରୁ ଅକାଳରେ ପ୍ରକାଶ କରିବ। ସେମାନେ ଏକ ପଥରେ ପ୍ରବେଶ କରିପାରିଛନ୍ତି ଯେପର୍ଯ୍ୟନ୍ତ ସେମାନେ ବୋଧକୁ ମେଷ ଶାବକ ଭାବରେ ନିଆଯିବା ପର୍ଯ୍ୟନ୍ତ ସେମାନେ ସ୍ଥିର ଭାବରେ ଅନୁସରଣ କରିବେ। ବନ୍ଧୁ, ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ସେମାନଙ୍କ ପାଇଁ ଏହା ଥିଲା। ଖ୍ରୀଷ୍ଟଙ୍କର ଏହି ବାକ୍ୟଗୁଡ଼ିକ କୁହାଯାଉଥିଲା ସେ ଜାଣିଥିଲେ ଯେ ସେଗୁଡ଼ିକ ପୁନରାବୃତ୍ତି ହେବ। ନିସ୍ତାର ପର୍ବରେ କଥାବାର୍ତ୍ତା ହୋଇଥିଲେ। ସେମାନେ ହଜାର ହଜାର ଲୋକଙ୍କ କାନକୁ ଆସି ପୃଥିବୀର ସମସ୍ତ ସ୍ଥାନକୁ ନିଆଯିବେ। ସେ ମୃତ୍ୟୁରୁ ପୁନରୁତ୍ଥିତ ହେବା ପରେ ସେମାନଙ୍କର ଅର୍ଥ ସ୍ପଷ୍ଟ ହେବ। ଅନେକଙ୍କ ପାଇଁ ସେମାନେ ତାଙ୍କର ଈଶ୍ୱରୀୟତାର ଚରମ ପ୍ରମାଣ ହେବ। ସେମାନଙ୍କର ଆଧ୍ୟାତ୍ମିକ ଅନ୍ଧକାର ହେତୁ ଯୀଶୁଙ୍କ ଶିଷ୍ୟମାନେ ମଧ୍ୟ ତାଙ୍କ ଶିକ୍ଷା ବୁଝିବାରେ ପ୍ରାୟତଃ ବିଫଳ ହୋଇଥିଲେ। କିନ୍ତୁ ଏହି ଘଟଣାଗୁଡ଼ିକ ମଧ୍ୟରୁ ଅନେକ ପରବର୍ତ୍ତିତ ଘଟଣା ଦ୍ୱାରା ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା। ବନ୍ଧୁ, ଯେତେବେଳେ ସେମାନଙ୍କ ସହିତ ଆଉ ଚାଲିଲେ ନାହିଁ, ତାଙ୍କ କଥା ସେମାନଙ୍କ ହୃଦୟରେ ରହିଲା। ଜେରୁସାଲମରେ ଥିବା ମନ୍ଦିର ବିଷୟରେ ତ୍ରାଣକର୍ତ୍ତାଙ୍କ ବାକ୍ୟ, ଏହି ମନ୍ଦିରକୁ ଧ୍ୱଂସ କର। ଶ୍ରୋତାମାନେ ଅନୁଭବ କରିବା ଅପେକ୍ଷା ଏକ ଗଭୀର ଅର୍ଥ ଥିଲା। ଖ୍ରୀଷ୍ଟ ମନ୍ଦିର ମୂଳଦୁଆ ଏବଂ ଜୀବନ ଥିଲେ। ଏହାର ସେବା ଈଶ୍ୱରଙ୍କ ପୁତ୍ରଙ୍କ ବଳିଦାନର ସାଧାରଣ ଥିଲା। ଖ୍ରୀଷ୍ଟଙ୍କ ମଧ୍ୟସ୍ଥ ଚରିତ୍ର ଏବଂ କାର୍ଯ୍ୟର ପ୍ରତିନିଧିତ୍ୱ କରିବାକୁ ପୁରୋହିତତା ପ୍ରତିଷ୍ଠା କରାଯାଇଥିଲା। ବଲି ପୂଜା ପାଠରୁ ସମ୍ପୂର୍ଣ୍ଣ ଯୋଜନା ଜଗତକୁ ମୁକ୍ତ କରିବା ପାଇଁ ତ୍ରାଣକର୍ତ୍ତାଙ୍କ ମୃତ୍ୟୁର ଏକ ପ୍ରତୀକ ଥିଲା। ଏହି ନୈବେଦ୍ୟଗୁଡ଼ିକର କୌଣସି ପ୍ରଭାବ ପଡ଼ିବ ନାହିଁ ଯେତେବେଳେ ସେମାନେ ଯୁଗ ଯୁଗ ଧରି ସୂଚାଇ ଥିଲେ। ତାଙ୍କ ବ୍ୟତୀତ ଏହାର କୌଣସି ମୂଲ୍ୟ ନଥିଲା। ଯେତେବେଳେ ଯୋଉଦୀମାନେ ଯୀଶୁଙ୍କୁ ମୃତ୍ୟୁକୁ ସମର୍ପଣ କରି ସେମାନଙ୍କ ପ୍ରତ୍ୟାଖ୍ୟାନକୁ ସିଲ୍ କଲେ, ସେମାନେ ମନ୍ଦିର ଏବଂ ଏହାର ସେବା ପାଇଁ ମହତ୍ତ୍ୱପୂର୍ଣ୍ଣ ସମାପ୍ତ ବିଷୟକୁ ପ୍ରତ୍ୟାଖ୍ୟାନ କଲେ। ବନ୍ଧୁ, ଏହାର ପବିତ୍ରତା ଚାଲିଯାଇଥିଲା। ସେହିଦିନଠାରୁ ବଲି ଉତ୍ସର୍ଗ ଏବଂ ସେମାନଙ୍କ ସହିତ ସଂଯୁକ୍ତ ସେବା ଅର୍ଥହୀନ ଥିଲା। କୈନର ବଳିଦାନ ପରି ସେମାନେ ତ୍ରାଣକର୍ତ୍ତା ଉପରେ ବିଶ୍ୱାସ ପ୍ରକାଶ କଲେ ନାହିଁ। ଖ୍ରୀଷ୍ଟଙ୍କୁ ହତ୍ୟା କରିବା ସମୟରେ ଯୋଉଦୀମାନେ ସେମାନଙ୍କର ମନ୍ଦିରକୁ ନଷ୍ଟ କରିଦେଲେ, ଯେତେବେଳେ ଖ୍ରୀଷ୍ଟ କୃଷରେ ଚଢ଼ାଇ ଦିଆଗଲା, ସେତେବେଳେ ମନ୍ଦିରର ଭିତର ଆବରଣ ଉପରକୁ ତଳ ପର୍ଯ୍ୟନ୍ତ ଦୁଇ ଭାଗରେ ଭାଙ୍ଗି ଦିଆଗଲା। ଏହା ସୂଚାଇ ଦେଲା ଯେ ମହାନ ବଳିଦାନ ଦିଆଯାଉଥିବା ଏବଂ ବଳିଦାନର ବ୍ୟବସ୍ଥା ସବୁଦିନ ପାଇଁ ଶେଷରେ ଥିଲା। ତିନି ଦିନ ମଧ୍ୟରେ ମୁଁ ଉଠାଇବି, ଏହା ଉପରକୁ ଉଠିଛି। ତ୍ରାଣକର୍ତ୍ତାଙ୍କ ମୃତ୍ୟୁରେ ଅନ୍ଧକାରର ଶକ୍ତି ପ୍ରାଧାନ୍ୟ ହେଉଥିବା ପରି ମନେ ହେଉଥିଲା ଏବଂ ସେମାନେ ସେମାନଙ୍କର ବିଷୟରେ ଆନନ୍ଦିତ ହୋଇଥିଲେ। କିନ୍ତୁ ଜୋସେଫଙ୍କ ଭଡ଼ା କବରରୁ ଯୀଶୁ ଜଣେ ବିଜେତା ହେଲେ। ସମସ୍ତ ଆଧିପତ୍ୟ ଏବଂ ତ୍ରାଣକର୍ତ୍ତା ବା କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କୃଷରେ ବିଜୟ ଯାତ୍ରା କରିଅଛନ୍ତି। ଏହିପରି ସାଧୁପାଲ ଲେଖନ୍ତି କଲସିୟ 2:15। ବନ୍ଧୁ, ସେ ମହାପବିତ୍ର ସ୍ଥାନରେ ପୁଣି ଯେଉଁ ଯଥାର୍ଥ ତମ୍ଭୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଛି, ସେଥିରେ ସେ ପ୍ରବେଶ କରିଅଛନ୍ତି। ଏହିପରି ପାଉଲ ଲେଖନ୍ତି Hebrews 8:2। ଲୋକମାନେ ଯୁହୁଦୀ ତମ୍ଭୁ ପାଲିଲେ, ଲୋକମାନେ ଯୁହୁଦୀ ମନ୍ଦିର ନିର୍ମାଣ କଲେ, କିନ୍ତୁ ଉପର ମନ୍ଦିର ଯେଉଁଥିରୁ ପାର୍ଥିବ ଏକ ପ୍ରକାର ଥିଲା, କୌଣସି ମାନବ ସ୍ଥାପିତ ଦ୍ୱାରା ନିର୍ମିତ ହୋଇନଥିଲା। ପୁଣି ତାଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଶାଖା ନାମରେ ବିଖ୍ୟାତ ପୁରୁଷଙ୍କୁ ଦେଖ, ସେ ଆପଣା ସ୍ଥାନରୁ ବଢ଼ି ଉଠିବେ ଓ ସେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ। ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ, ଆଉ ସେ ଉଭୟ ମଧ୍ୟରେ ଶାନ୍ତିର ମନ୍ତ୍ରଣା ହେବେ। ଏହିପରି ଜିଖ୍ରୟ 6:12-13 କୁହେ। ବନ୍ଧୁ, କୃଷ୍ଣଙ୍କୁ ଚାହିଥିବା ବଲି ସେବା ହେବାନ୍ତ ହେଲା, କିନ୍ତୁ ମନୁଷ୍ୟର ଚକ୍ଷୁ ଜଗତର ପାପ ପାଇଁ ପ୍ରକୃତ ବଳିଦାନ ଆଡ଼କୁ ଗଲା। ନୂତନ ନିୟମର ମଧ୍ୟସ୍ଥ ପୁଣି ଯୀଶୁ, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟର ବାକ୍ୟ ହେବ, ତାହା ନିକଟକୁ ଆସିଅଛି। ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ ପ୍ରଥମ ତମ୍ଭୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିପାରିବାର ପ୍ରଥମ ପଥ ପ୍ରକାଶିତ ହୋଇନାହିଁ। ଏହି ପ୍ରଥମ ତମ୍ଭୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଲି ଉତ୍ସର୍ଗ ଉଭୟ ଉତ୍ସର୍ଗ କରାଯାଏ। କିନ୍ତୁ ଏହିସବୁ ଉପାସକକୁ ବିବେକ ଜଗତ ସିଦ୍ଧ ଦାନ କରିପାରେ ନାହିଁ। ଏହି ସମସ୍ତ ପୁଣି ଖାଦ୍ୟ ପେୟ ଓ ବିବିଧ ପ୍ରକାର ଶ୍ରୋତକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପ୍ରାଣାଳୀୟ ଶାରୀରିକ ବିଧି ସାଧନ ମାତ୍ରା। କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ଉତ୍ତମ ବିଷୟ ଯାହା ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ଦୃଷ୍ଟି ଭିନ୍ନ ହସ୍ତକୃତ ମହତ୍ଵ ଓ ଶ୍ରେଷ୍ଠର ତମ୍ଭୁ ଦେଇ ଯାଇ ଛାଗ ଓ ଗୋବସ୍ତର ରକ୍ତ ନୁହେଁ ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନମୁକ୍ତି ସାଧନ କରିଅଛନ୍ତି। ଏଭ୍ରି 12:24-9:8-12। ବନ୍ଧୁ, ଅତଏବେ ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ ହୁଏ। ଯଦିଓ ସେବାଟି ପୃଥିବୀର ସ୍ୱର୍ଗୀୟ ମନ୍ଦିରରୁ ହଟାଯିବ, ଯଦିଓ ମନ୍ଦିର ଏବଂ ଆମର ମହାଯାଜକ ମାନବ ଦୃଷ୍ଟିରେ ଆଦୃଶ୍ୟ ହେବେ, ତଥାପି ଶିଷ୍ୟମାନେ ଏଥିରେ କୌଣସି କ୍ଷତି କରିବେ ନାହିଁ। ସେମାନେ ସେମାନଙ୍କ ଯୋଗାଯୋଗରେ କୌଣସି ବିତରିତ ଅନୁଭବ କରିବେ ନାହିଁ ଏବଂ ତ୍ରାଣକର୍ତ୍ତାଙ୍କ ଅନୁପସ୍ଥିତ ହେତୁ ଶକ୍ତି ଦ୍ୱାରା ହ୍ରାସ ହେବ ନାହିଁ। ଯୀଶୁ ଉପରୋକ୍ତ କାର୍ଯ୍ୟ ସେବା କରୁଥିବା ବେଳେ ସେ ତଥାପି ନିଜ ଆତ୍ମା ଦ୍ୱାରା ପୃଥିବୀର ମଣ୍ଡଳୀର ସେବକ ଅଟନ୍ତି। ସେ ଆଖିରୁ ଦୁଇରେ ଯାଇଛନ୍ତି, କିନ୍ତୁ ତାଙ୍କ ବିଭାଜନ ପ୍ରତିଜ୍ଞା ପୂରଣ ହୋଇଛି। ଅତଏବେ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ ଯେ ଆମମାନଙ୍କ ପ୍ରଧାନ ମହାଯାଜକ ହେବାରୁ ଆସ ଆମେମାନେ ଆମମାନଙ୍କ ବିଶ୍ୱାସ ମତକୁ ଦୃଢ଼ ଭାବରେ ଧାରଣା କରୁ, କାରଣ ସେ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କ ପ୍ରତି ସହାନୁଭୂତି ଦେଇ ଦେଖାଇବାକୁ ଅସମର୍ଥ। ଆମମାନଙ୍କ ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମମାନଙ୍କ ପରି ସର୍ବତୋଭାବରେ ପରୀକ୍ଷିତ ହୋଇ ଅତ ଏବେ ଆସ କୃପା ପ୍ରାପ୍ତ ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ ଆଉ ତାଙ୍କ ସମ୍ମୁଖରେ ପ୍ରାର୍ଥନା କରୁ। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ଶୈତାନ ହସ୍ତରୁ ଏମାନଙ୍କୁ ଦୂରେଇ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମାଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।